ଆପଣମାନେ ଜାଣନ୍ତି ଏ ସ୍ୱାଧୀନ ସାମନ୍ତରାୟ କୌଣସି ପାୱାରରେ ନଥାଇ ଆପଣମାନଙ୍କର ସେବା କରିଆସିଛି, କିନ୍ତୁ ଏ ସରକାର, ଏ ପ୍ରଶାସନ ତା ନୀତି ନିୟମ ଆଗରେ ମୁଁ ବିବଶ୍ୟ। କ୍ଷମା କରିବେ, ମୁଁ ଏ ବସ୍ତି ବିଚ୍ଛେଦକୁ ଅଟକାଇ ପାରୁନି।
ଆଉ ତୁ କହୁଛୁ ଆଙ୍କ ଝିଅକୁ ମୋ ବୋହୁ କରିବା, ଏତେ ସହଜ ନୁହଁ, ସ୍ୱାଧୀନ ସାମନ୍ତରାୟର ପସନ୍ଦ ଆସିବା।
ଆରେ ବୋଉ, ତୁ ଗୋଟେ ହିରୋ ମାର୍କା ଟୋକା ଜନ୍ମ କରୁଛୁ, କାହିଁ ଏମିତି ହଉଛୁ? ଆଗକୁ ଖାଲି ଦେଖ କଣ କଣ ହଉଛି।
ନଜରରେ ମିଳାମିଶା ଭାରି ଭଲ ଲାଗୁଛି, ଦେଖିଦେଲେ ଲାଗେ ତତେ ପ୍ରେମରେ ମୁଁ ପଡ଼ିଛି।
ଦେଖନ୍ତୁ, ସରକାର ଆପଣମାନଙ୍କୁ ବହୁତ ସମୟ ଦେଲେଣି, ଯେତେ ଶୀଘ୍ର ପାରୁଛନ୍ତି ବସ୍ତି ଖାଲି କରିବା ପାଇଁ ଚେଷ୍ଟା କରନ୍ତୁ। अच्छा ठीक अच्छे चल
आपण किसी कहबार थिला बहुत दिन कहबी भावुली हेले कही पार नथिली आपण को झियो को मु पसंद करुछि आ तको बाहाबा को चाहुछि
एक कथा मु आकुरु जानछि କିନ୍ତୁ ଯିଏ ଗାଁର ଏତେ ଲୋକ ପାଇଁ ଲଢ଼ି ପାରୁଛି ସେ ନିହାତି ମୋ ଝିଅକୁ ଖୁସିରେ ରଖିବ।